ନମସ୍କାର। ପ୍ରତି ମାସରେ ଥରେ ଋତୁସ୍ରାବ ହୁଏ, କିନ୍ତୁ ଅନ୍ୟ କ୍ଷେତ୍ରରେ ଦେଖାଯାଏ କାହାର କାହାର 2 ମାସ, 3 ମାସ, ଏମିତିକି 5-6 ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ। କାହିଁକି?
ରଜସ୍ୱଳା ହେବାର ପ୍ରଥମ 2-3 ବର୍ଷ ମଧ୍ୟରେ ଋତୁସ୍ରାବ ଅନିୟମିତ ଭାବରେ ହୋଇଥାଏ। ଏହା ଗୋଟିଏ ସାଧାରଣ କଥା। ଅଳ୍ପ ବୟସର ଝିଅମାନଙ୍କର ଋତୁସ୍ରାବ ବର୍ଷରେ ହୁଏତ 4 ଥର ମାତ୍ର ହୋଇପାରେ। ଏହା କିଛି ବର୍ଷ ପରେ ଆପେ ନିୟମିତ ହୋଇଯାଏ। କିନ୍ତୁ ଯଦି 3-4 ବର୍ଷ ପରେ ମଧ୍ୟ ଅନିୟମିତ ହେଉଥାଏ, ତେବେ ଆମେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଦରକାର।